ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ I hit it.